ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୂଆଦିଲ୍ଲୀ ହେବାର୍କେ ଥିବା ସେମିକନ୍ ଇଣ୍ଡିଆ ସମ୍ମିଳନୀଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯୋଗ ଦେବେ। ଏଥିଲାଗି ଗଲାକାଲିନୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚାରିଦିନିଆ ନୂଆଦିଲ୍ଲୀ ଗସ୍ତଥି ଯାଇଛନ୍। ଏ ସମୟଥି ମୁଖ୍ୟମନ୍ତ୍ରୀ ଜିଏସ୍ଟି ପରିଷଦ ବୈଠକଥି ସାମିଲ ହେବାର ସହିତ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିକରି ରାଜ୍ୟର ସ୍ୱାର୍ଥ ସମ୍ଭଳିତ ଭିନ୍ ଭିନ୍ ବିଷୟଥି ଆଲୋଚନା କରବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 8 ତାରିଖ ସୋମବାର ଦିନ ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରଠାରେ ଥିବା ଜନଶୁଣାଣି ଶିବିରର ଲୋକଙ୍କର ଅଭିଯୋଗମାନଙ୍କର ଶୁଣାଣି କରିବେ। ଶିବିର ଲାଗି ଅନ୍ଲାଇନ୍ ପଞ୍ଜୀକରଣ ଆଇବା କାଲି ଦିନର 11 ବଜେନୁ ମୂଲ ହେବା। ଏଥିଲାଗି ଆଗ୍ରହୀ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପୋର୍ଟାଲ janashunani.odisha.gov.in ନାହେଲେ ମୋବାଇଲ୍ ଆପ୍ ଜରିଏ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 6 ତାରିଖ ଶନିବାର ଦିନ ସମ୍ବଲପୁର ଗସ୍ତଥି ଆସୁଛନ୍। ସମଲେଶ୍ୱରୀ ମନ୍ଦିର ପରିସନ୍ନ ହେବାର୍କେ ଥିବା ରାଜ୍ୟସ୍ତରୀୟ ନୂଆଖାଇ ଭେଟ୍ଘାଟ୍ ସମାରୋହଟି ମୁଖ୍ୟମନ୍ତ୍ରୀ ସାମିଲ ହେବେ। ଉପମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଆଉ ପଶ୍ଚିମ ଓଡ଼ିଶାର ସବୁ ସାଂସଦ ଆଉ ବିଧାୟକ ଏଥି ସାମିଲ ହେବେ। ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟକ୍ରମ ଜାଗାର ସ୍ଥିତି ସମୀକ୍ଷା କରିଛନ୍। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟ ସାର ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍। ବୈଠକର ସୂଚନା ଅନୁସାରେ ଏ ବଛର ଏପ୍ତକ ରାଜ୍ୟକେ 11,15,369 ମେଟ୍ରିକ୍ ଟନ୍ ସାର ଯୋଗାଇ ଦିଆଯାଇଛି। ସେଥିର୍ ଭିତରୁ 8,67,000 ମେଟ୍ରିକ୍ ଟନ୍ ସାର ବିକ୍ରି କରାଯାଇଛି। କୃଷି ବିଭାଗ ମାର୍କଫେଡ୍ ଆଉ ପେକ୍ସ ସାଙ୍ଗେ ସମନ୍ୱୟ ରଖିକରି ଚାଷୀମାନଙ୍କୁ ଆବଶ୍ୟକତା ଅନୁସାରେ ସାର ଯୋଗାଇ ଦେବାର ଲାଗି ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶିକ୍ଷା ସେବା ସହିତ ଜଡ଼ିତ ଶିକ୍ଷକମାନଙ୍କୁ ଚାକିରିଥି ରହିବାର ଆଉ ପଦୋନ୍ନତି ପାଇବାର୍କେ ହେଲେ ଶିକ୍ଷକ ଦକ୍ଷତା ପରୀକ୍ଷା ଟିଇଟି ପାସ୍ କରବାର ଜରୁରୀ ଆଏ ବୋଲି ଗଲାକାଲି ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରିକି କହିଛନ୍। ସୁପ୍ରିମକୋର୍ଟ କହିଛନ୍ ଶିକ୍ଷକମାନେ ଟିଇଟି ପରୀକ୍ଷା ନାଇଁ ଦେଲେ ଚାକିରି ଛାଡ଼ବେ ନାଇଁ ତ ଅବସର ନେବେ। ଏଥିଲାଗି ଶିକ୍ଷକମାନଙ୍କୁ 2 ବଛର ସମୟ ଦିଆଯିବା। ମାତ୍ର ଯେନ୍ ଶିକ୍ଷକମାନଙ୍କର ଚାକିରି ସମୟ 5 ବଛର ବାକି ଥିବା ସେମାନେ ପରୀକ୍ଷା ଦେବା ଜରୁରୀ ନୁହେଁ ସେ ବୋଲିକରି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍। ରାଜସ୍ୱ ନିରୀକ୍ଷକ ଅମିନ ଆଇସିଡିଏସ୍ ସୁପରଭାଇଜର ଏଆର୍ଆଇ ନିଯୁକ୍ତି ପରୀକ୍ଷା ଆଇବା 8 ତାରିଖ ନୁ ହେବା। ପହିଲା କ୍ଷେପେ ପ୍ରାଥମିକ ପରୀକ୍ଷା ହେବା। ନଭେମ୍ବର ମାସର 3 ନମ୍ବର ହପ୍ତାଥି ଫି ଜିଲ୍ଲାନ ଏହି ପରୀକ୍ଷା ଆୟୋଜନ କରାଯିବ ବୋଲି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ତରଫ ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ଏହି ପରୀକ୍ଷାଟି ମୋଟ 558,128 ଜଣ ପରୀକ୍ଷା ଦେବେ। କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଗଲାକାଲି ଭବାନୀପାଟଣା ବିଶ୍ୱବିଦ୍ୟାଳୟ ପରିସରର କର୍ମଚାରୀମାନଙ୍କ ନୂଆ ଘର ଉଦ୍ଘାଟନ କରିଛନ୍। ମୁଖ୍ୟ ବକ୍ତା ଭାବେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଯୋଗ ଦେଇକରି କଳାହାଣ୍ଡିର ପ୍ରାକୃତିକ ପରିବେଶ ଶିକ୍ଷା ସାହିତ୍ୟ ସଂସ୍କୃତି ପ୍ରଶଂସା କରିଛନ୍। ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଓ ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ ଆୟୁକ୍ତ ଅରବିନ୍ଦ ଅଗ୍ରୱାଲ ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିକି ଭିନ୍ ଭିନ୍ କାମର ଅଗ୍ରଗତିର ସମୀକ୍ଷା କରିଛନ୍। ପହିଲା ତର୍ଭା ଏନ୍ଏସି ଗଡ଼ଭିତର ଅଙ୍ଗନୱାଡ଼ି କେନ୍ଦ୍ର ବୁଲିକରି ସ୍ଥିତିର ସମୀକ୍ଷା କରବାର ସହିତ କିଚେନ୍ ଗାର୍ଡେନ୍ ଲାଗି କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ତାର୍ ଉତ୍ତରୁ ପିଏମ୍ସି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପାଣିମୁରାନୁ କାମଘାଟ ପଞ୍ଚାୟତ ସମିତି ରାସ୍ତା ତିଆରି କାମ ସୋନପୁର ବ୍ଲକ ମଲ୍ଲିକ ମୁଣ୍ଡା ସାଗରପାଲି ସେବାଶ୍ରମ ଆଉ ମିଶନ ଶକ୍ତି ବୁଣାକାର ଉତ୍ପାଦକ ଗୋଷ୍ଠୀର କାମ ବୁଲି ଦେଖିଥିଲେ। ତୃଣମୂଳ ସ୍ତରର ଜନଜାତି ନେତୃତ୍ୱ କାର୍ଯ୍ୟକ୍ରମ ଆଦି କର୍ମଯୋଗୀ ଅଭିଯାନର ଜିଲ୍ଲାସ୍ତରୀୟ ଅବଲୋକନ କର୍ମଶାଳା ବରଗଡ଼ ଜିଲ୍ଲାନ ହୋଇଯାଇଛି। ଏହି ଅଭିଯାନଟି ଜିଲ୍ଲାର 157ଟା ଜନଜାତି ଗାଁକେ ସାମିଲ କରାଯାଇଛି। ଫି ଗାଁନ 20 ଜଣ ଲେଖା ସଦସ୍ୟଙ୍କୁ ନେଇକରି ଗୋଟିଏ ଦଲ ଗଠନ କରାଯିବା, ଯେନ୍ମାନେ କି ସରକାର ଆଉ ଜନଜାତି ସମ୍ପ୍ରଦାୟ ଭିତରେ ସେତୁ ବାଗିର କାମ କରିବେ। ସୁନ୍ଦରଗଡ଼ ଜିଲ୍ଲା ଷ୍ଟାଡିୟମ୍ଠାରେ ରାଜ୍ୟ ପୁଲିସ୍ ଫୁଟବଲ ପ୍ରତିଯୋଗିତା 2025 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍ରେ ସୁନ୍ଦରଗଡ଼ ପୁଲିସ୍ ଦଳ ଝାରସୁଗୁଡ଼ା ପୁଲିସ୍ ଦଳକେ 4-3 ଗୋଲ୍ରେ ହରେଇକରି ଚାମ୍ପିୟନ୍ ହୋଇଛି। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ଆବେଦନ ସମୟ ସେପ୍ଟେମ୍ବର 8 ତାରିଖକେ ବଢ଼ାଯାଇଛି। ଆଗନୁ ଏହି ସମୟ ଅଗଷ୍ଟ 30 ତାରିଖ ତକ ଥିଲା। ସାମ୍ବାଦିକମାନଙ୍କର ଅନୁରୋଧକେ ନଜରଠି ରଖିକରି ଏହି ସମୟକେ ଫେର୍ଘାଏ ବଢ଼ାଯାଇଛି। ଉଦା ଜଗଡ଼ାନୁ ମିଥେନ୍ ଆଉ ନାଇଟ୍ରୋଜେନ୍ ଗ୍ୟାସ୍ ବନାବାର ଲାଗି ସମ୍ବଲପୁର ସହରରେ ଗୋଟିଏ ବାୟୋଗ୍ୟାସ୍ ପ୍ରକଳ୍ପ ସ୍ଥାପନା କରାଯିବା। ଏହି ଗ୍ୟାସ୍କେ ରନ୍ଧା ଆଉ ଗାଡ଼ିର ଇନ୍ଧନ ଭାବେ ବ୍ୟବହାର କରାଯିବା। ଏଥିଲାଗି ସମ୍ବଲପୁର ମହାନଗର ନିଗମ ଆଉ ଆଇଓସିଏଲ୍ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମାନେସର ତହସିଲ ଅଧୀନତି ପାଖାପାଖି 14 ଏକର ଜମିଥି ଏହି ପ୍ରକଳ୍ପ ସ୍ଥାପନା କରାଯିବା। ଉତ୍ତର ପୂର୍ବ ବଙ୍ଗୋପସାଗର ଆର୍ ତାର ପାଖର ମିଆଁମାର ଉପକୂଳନ ଗୋଟିଏ ଘୂର୍ଣ୍ଣିବଲୟ ବନିଛେ। ଇଟା ଆଜ ଲଘୁଚାପ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଇତାର ବଲେ ଆଜ କୋରାପୁଟ ଆଉ ମାଲକାନଗିରି ଜିଲ୍ଲାନ ଅତି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ କରାଯାଇଛି। ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।